ବିଚାରକର୍ତ୍ତାମାନଙ୍କ ବିବରଣ ଅଧ୍ୟାୟ ଏକ କିଣାନ ଅଧିକୃତ ଅବ୍ୟାହତ ଯେହୋଶୁଆଙ୍କର ମୃତ୍ୟୁ ପରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରିଲେ, କିଣାନୀୟମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବାକୁ କିଏ ପ୍ରଥମେ ଯିବ? ତହୁଁ ସଦାପ୍ରଭୁ କହିଲେ, ଯେହୁଦା ଯିବ। ଦେଖ, ଆମ୍ଭେ ତାହା ହସ୍ତରେ ସେହି ଦେଶ ସମର୍ପଣ କରିଅଛୁ। ତହିଁରେ ଯେହୁଦା ଆପଣ ଭ୍ରାତା ସିମିଓନକୁ କହିଲା, ଗୁଲିବାଣ୍ଟ କ୍ରମେ ନିରୂପିତ ଆମ୍ଭ ଭାଗକୁ ଆସ, ଆମ୍ଭେମାନେ କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା, ପୁଣି ଆମ୍ଭେ ମଧ୍ୟ ତୁମ୍ଭ ସଙ୍ଗେ ତୁମ୍ଭ ଭାଗକୁ ଯିବା। ତହିଁରେ ସିମିଓନ ତାହା ସଙ୍ଗେ ଗଲା। ଏଥିଉତ୍ତରେ ଯେହୁଦା ଯାତ୍ରା କଲା। ପୁଣି ସଦାପ୍ରଭୁ ସେମାନଙ୍କ ହସ୍ତରେ କିଣାନୀୟ ଓ ପରିସୀୟମାନଙ୍କୁ ସମର୍ପଣ କଲେ। ତହିଁରେ ସେମାନେ ବେଶକରେ ସେମାନଙ୍କର 10,000 ଲୋକଙ୍କୁ ବଧ କଲେ। ପୁଣି ସେମାନେ ବେଶକରେ ଅଦନିବେଶକ ରାଜାଙ୍କୁ ପାଇ ତାହା ସଙ୍ଗେ ଯୁଦ୍ଧ କରି କିଣାନୀୟ ଓ ପରିସୀୟମାନଙ୍କୁ ବଧ କଲେ। ମାତ୍ର ଅଦନିବେଶକ ପଳାଇଗଲା। ତହୁଁ ସେମାନେ ତାହା ପଛେ ଗୋଡ଼ାଇ ତାହାକୁ ଧରିଲେ ଏବଂ ତାହାର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛେଦନ କଲେ। ଏଥିରେ ଅଦନିବେଶକ କହିଲା, 70 ଜଣ ରାଜା ଯାହାଙ୍କର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛିନ୍ନ କରାଯାଇଥିଲା, ସେମାନେ ଆମ୍ଭ ମେଜ ତଳେ ଆପଣମାନଙ୍କ ଆହାର ସାଉଁଟୁଥିଲେ। ମୁଁ ଯେପରି କଲି ପରମେଶ୍ୱର ସେପରି ମୋତେ ପ୍ରତିଫଳ ଦେଲେ। ପୁଣି ଲୋକମାନେ ତାକୁ ଜେରୁସାଲାମକୁ ଆଣିଲେ ଓ ସେ ସେଠାରେ ମଲା। ଏଥିଉତ୍ତରେ ଯେହୁଦା ସନ୍ତାନମାନେ ଜେରୁସାଲାମ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲେ ଓ ଖଡ଼ଗଧାରରେ ସମସ୍ତଙ୍କୁ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ। ଏଥିଉତ୍ତରେ ଯେହୁଦା ସନ୍ତାନମାନେ ପର୍ବତମୟ ଦେଶ ଓ ଦକ୍ଷିଣ ଦିଗ ଓ ତଳଭୂମିରେ ବାସ କରି କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ପୁଣି ଯେହୁଦା ହିବ୍ରଣବାସୀ କିଣାନୀୟମାନଙ୍କ ବିରୁଦ୍ଧରେ ଯାଇ ସେସୟକୁ ଓ ଅହିମାନକୁ ଓ ତଲ୍ମୟକୁ ବଧ କଲା। ପୂର୍ବେ ଏହି ହିବ୍ରଣର ନାମ କିରିୟତ୍ ଅର୍ବ ଥିଲା। ଆଉ ସେଠାରୁ ଦବିର ନିବାସୀମାନଙ୍କ ବିରୁଦ୍ଧରେ ଗଲା। ପୂର୍ବେ ଏହି ଦବିରର ନାମ କିରିୟତ୍ ସେଫର ଥିଲା। ପୁଣି କାଲେବ କହିଲେ, ଯେ କେହି କିରିୟତ୍ ସେଫରକୁ ଆଘାତ କରି ହସ୍ତଗତ କରିବ, ମୁଁ ତାହା ସହିତ ମୋ କନ୍ୟା ଅକ୍ସାର ବିବାହ ଦେବି। ଏଥିରେ କାଲେବଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅତ୍ନିଏଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟା ଅକ୍ସାର ବିବାହ ଦେଲେ। ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀଙ୍କୁ ମଣାଇଲା, ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା। ଏଥିରେ କାଲେବ ତାହାକୁ କହିଲେ, ତୁମ୍ଭେ କ'ଣ ଚାହଁ? ତହୁଁ ସେ କହିଲା, ମୋତେ ଏକ ଆଶୀର୍ବାଦ ପ୍ରଦାନ କରନ୍ତୁ, କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇଅଛନ୍ତି, ମଧ୍ୟ ଜଳ ନିର୍ଝର ମୋତେ ଦେଉନ୍ତୁ। ତହିଁରେ କାଲେବ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ। ଏଥିଉତ୍ତରେ ମୋଶାଙ୍କର ପତ୍ନୀ ଭ୍ରାତା କେନିଓର ସନ୍ତାନମାନେ ଯେହୁଦା ସନ୍ତାନମାନଙ୍କ ସହିତ ଖର୍ଜୁରପୁରରୁ ଅରାଦର ଦକ୍ଷିଣ ଦିଗସ୍ଥିତ ଯେହୁଦା ପ୍ରାନ୍ତରକୁ ଉଠିଯାଇ ସେ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ବାସ କଲେ। ପୁଣି ଯେହୁଦା ଆପଣ ଭ୍ରାତା ସିମିଓନ ସହିତ ଗମନ କଲା ଓ ସେମାନେ ସଫାତବାସୀ କିଣାନୀୟମାନଙ୍କୁ ଆକ୍ରମଣ କରି ସେହି ନଗରକୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ଓ ସେହି ନଗରର ନାମ ହର୍ମା ହେଲା। ଯେହୁଦା ମଧ୍ୟ ଘୋଷା ଓ ତହିଁର ଅଞ୍ଚଳ, ଅସ୍କିଲନ ଓ ତହିଁର ଅଞ୍ଚଳ, ପୁଣି ଇକ୍ରୋଣ ଓ ତହିଁର ଅଞ୍ଚଳ ହସ୍ତଗତ କଲା। ସଦାପ୍ରଭୁ ଯେହୁଦାର ସହାୟ ଥିଲେ, ଏଣୁ ସେ ସେହି ପର୍ବତମୟ ଦେଶ ନିବାସୀମାନଙ୍କୁ ତଡ଼ିଦେଲା। ମାତ୍ର ସେ ତଳଭୂମି ନିବାସୀମାନଙ୍କୁ ତଡ଼ି ଦେଇପାରିଲା ନାହିଁ, କାରଣ ସେମାନଙ୍କର ଲୌହ ରଥ ଥିଲା। ପୁଣି ସେମାନେ ମୋଶାଙ୍କ ଆଜ୍ଞାନୁସାରେ କାଲେବଙ୍କୁ ହିବ୍ରଣ ଦେଲେ, ଆଉ ସେ ସେହି ସ୍ଥାନରୁ ଅନାକର 3 ପୁତ୍ରଙ୍କୁ ତଡ଼ିଦେଲେ। ବିନ୍ୟାମିନ୍ ସନ୍ତାନମାନେ ଜେରୁସାଲାମ ନିବାସୀ ଜିବୁସିଓମାନଙ୍କୁ ତଡ଼ିଦେଲେ ନାହିଁ, ମାତ୍ର ଜିବୁସିଓମାନେ ଆଜି ପର୍ଯ୍ୟନ୍ତ ବିନ୍ୟାମିନ୍ ସନ୍ତାନଗଣ ସହିତ ବାସ କରୁଅଛନ୍ତି। ଏଥିଉତ୍ତରେ ଯୋସେଫ ବଂଶ ମଧ୍ୟ ବେଥେଲ ପ୍ରତିକୂଳରେ ଗଲେ। ପୁଣି ସଦାପ୍ରଭୁ ସେମାନଙ୍କ ସଙ୍ଗେ ସଙ୍ଗେ ଥିଲେ। ସେତେବେଳେ ଯୋସେଫ ବଂଶ ବେଥେଲ ଅନୁସନ୍ଧାନ କରିବାକୁ ଲୋକ ପଠାଇଲେ। ପୂର୍ବେ ସେହି ନଗରର ନାମ ଲୁସ୍ ଥିଲା। ତହିଁରେ ସେହି ନିରୀକ୍ଷକମାନେ ସେ ନଗରରୁ ଜଣକୁ ବାହାରେ ଆସିବାର ଦେଖି କହିଲେ, ବିନୟ କରୁଅଛୁ, ସେହି ନଗରରେ ପ୍ରବେଶ କରିବା ପଥ ଆମ୍ଭମାନଙ୍କୁ ଦେଖାଅ, ତାହା କଲେ ଆମ୍ଭେମାନେ ତୁମ୍ଭ ପ୍ରତି ଦୟା ବ୍ୟବହାର କରିବା। ତହୁଁ ସେମାନଙ୍କୁ ନଗରରେ ପ୍ରବେଶ କରିବା ପଥ ଦେଖାନ୍ତେ। ସେମାନେ ଖଡ଼ଗଧାରରେ ସେହି ନଗରକୁ ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାହାର ସବୁ ବଂଶକୁ ଛାଡ଼ିଦେଲେ। ଏଥିଉତ୍ତରେ ସେ ଲୋକ ହିତୀୟମାନଙ୍କ ଦେଶକୁ ଯାଇ ଏକ ନଗର ସ୍ଥାପନ କରି ତହିଁର ନାମ ଲୁସ୍ ରଖିଲା। ତହିଁର ସେହି ନାମ ଆଜି ପର୍ଯ୍ୟନ୍ତ ଅଛି।
ସମ୍ପୂର୍ଣ୍ଣ ବିଜୟର ବିଫଳତା।
ଆଉ ମନସି, ବେତ୍ସାନ ଓ ତହିଁର ଉପନଗର, ତାନକ ଓ ତହିଁର ଉପନଗର ନିବାସୀମାନଙ୍କୁ, ଦୋର ଓ ତହିଁର ଉପନଗର ନିବାସୀମାନଙ୍କୁ, ଜିବ୍ଲିମ ଓ ତହିଁର ଉପନଗର ନିବାସୀମାନଙ୍କୁ, ମଗିଦୋ ଓ ତହିଁର ଉପନଗର ନିବାସୀମାନଙ୍କୁ ତଡ଼ିଦେଲା ନାହିଁ। ତେଣୁ କିଣାନୀୟମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ। ଏଥିଉତ୍ତାରେ ଇସ୍ରାଏଲ ପରାକ୍ରାନ୍ତ ହୁଅନ୍ତେ ସେହି କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ। ଆଉ ଇଫ୍ରଇମ ଗେସର ନିବାସୀ କିଣାନୀୟମାନଙ୍କୁ ତଡ଼ିଦେଲେ ନାହିଁ, ତହିଁରେ କିଣାନୀୟମାନେ ଗେସରରେ ବାସ କଲେ। ସବୁଲୁନ, କିଟ୍ରଣ ଓ ନହଲୁଲ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ, ତହିଁରେ କିଣାନୀୟମାନେ ସେମାନଙ୍କ ମଧ୍ୟରେ ବାସ କରି ବେଠିକର୍ମ କଲେ। ଆସେର ଅକ୍କୋ ନିବାସୀମାନଙ୍କୁ କିଓବା ସିଦୁନ କି ଅହଲବ ଓ ଅକ୍ସିବ କି ହିଲବା କି ଅଫିକ କି ରହୋବନି ବାସୀମାନଙ୍କୁ ତଡ଼ିଦେଲା ନାହିଁ, ମାତ୍ର ଆସେରୀୟମାନେ ସେହି ଦେଶ ନିବାସୀ କିଣାନୀୟମାନଙ୍କୁ ତଡ଼ି ନଦେବାରୁ ସେମାନଙ୍କ ମଧ୍ୟରେ ବାସ କଲେ। ନପ୍ତାଲି ବେତ୍ସେମସ କି ବେଥନାତ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ, ମାତ୍ର ସେ ସେହି ଦେଶ ନିବାସୀ କିଣାନୀୟମାନଙ୍କ ମଧ୍ୟରେ ବାସ କଲା। ତଥାପି ବେତ୍ସେମସ ଓ ବେତ୍ ଆନାଥ ନିବାସୀମାନେ ସେମାନଙ୍କର ବେଠିକର୍ମ କଲେ। ଆଉ ଇମୋରିୟମାନେ ଦାନ ସନ୍ତାନଗଣକୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ, ଆଉ ତଳିଭୂମିକି ସେମାନଙ୍କୁ ଆସିବାକୁ ଦେଲେ ନାହିଁ। ମାତ୍ର ଇମୋରିୟମାନେ ହେରସ ପର୍ବତରେ, ଅୟାଲନରେ ଓ ସାଲବିମ୍ରେ ବାସ କରିବାକୁ ମନସ୍ଥ କଲେ। ତଥାପି ଯୋସେଫ ବଂଶର ହସ୍ତ ପ୍ରବଳ ହୁଅନ୍ତେ ସେମାନେ ବେଠିକର୍ମ କଲେ। ପୁଣି ଅକ୍ରବିମ ଘାଟି ଶୈଳଠାରୁ ଆଗକୁ ଇମରିୟମାନଙ୍କ ସୀମା ଥିଲା।